ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କଲେ ଉପରାଷ୍ଟ୍ରପତି. ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହେବ ଉତ୍ତରାଞ୍ଚଳ ଜୋନାଲ ପରିଷଦର 32ତମ ବୈଠକ. ବିହାର ବିଧାନସଭା ନବନିର୍ବାଚିତ ସଦସ୍ୟଙ୍କର ତାଲିକା ରାଜ୍ୟପାଳଙ୍କୁ ପ୍ରଦାନ କଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ. ସଂଯୁକ୍ତ ଆରବ ଏମିରେଟ୍ସରେ ଆଜିଠାରୁ ଆରମ୍ଭ ହେଉଛି ଦୁବାଇ ଏୟାର ଶୋ 2025 ଏବଂ ଜିଟି ଓପନ୍ ଇଣ୍ଡୋର ବିଶ୍ୱ ସିରିଜ୍ ତୀରଚାଳନା ପ୍ରତିଯୋଗିତାର ପୁରୁଷ କମ୍ପାଉଣ୍ଡ ବର୍ଗରେ ଭାରତର କୁଶାଲ ଦଲାଲଙ୍କ ସ୍ୱର୍ଣ୍ଣ ପଦକ ହାସଲ. 2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ଗଣମାଧ୍ୟମ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆହ୍ୱାନ ଦେଇଛନ୍ତି. ହାଇଦ୍ରାବାଦରେ ଗତକାଲି ପ୍ରଥମ ରାମଜୀ ଉତ୍କର୍ଷ ପୁରସ୍କାର 2025 ପ୍ରଦାନ ସମାରୋହରେ ଯୋଗଦେଇ ଉପରାଷ୍ଟ୍ରପତି ମିଥ୍ୟା ସୂଚନା ଏବଂ ସାମାଜିକ ଗଣମାଧ୍ୟମର ପ୍ରାଧାନ୍ୟ ମଧ୍ୟରେ ନିଜର ବିଶ୍ୱସନୀୟତା ବଜାୟ ରଖିବାକୁ ଗଣମାଧ୍ୟମକୁ ପରାମର୍ଶ ଦେଇଛନ୍ତି. ରାମଜୀ ଷ୍ଟୁଡିଓ ଭଳି ପ୍ରତିଷ୍ଠାନଗୁଡ଼ିକ ମୂଲ୍ୟବୋଧ, ଅଖଣ୍ଡତା, ଉତ୍କର୍ଷ ଏବଂ ସମର୍ପଣ ଭାବ ଉପରେ ପର୍ଯ୍ୟବେସିତ ହୋଇଛି ବୋଲି ଉପରାଷ୍ଟ୍ରପତି କହିଛନ୍ତି. ରାମଜୀ ରାଓ ତାଙ୍କ ଜୀବନକାଳ ମଧ୍ୟରେ ଅନୁସରଣ କରିଥିବା ମୂଲ୍ୟବୋଧକୁ ପ୍ରେରଣା ଭାବେ ଗ୍ରହଣ କରିବାକୁ ଆଗକୁ ବଢ଼ିବା ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ଉପରାଷ୍ଟ୍ରପତି କହିଛନ୍ତି. ସୂଚନାଯୋଗ୍ୟ, ଏହି ପୁରସ୍କାର ପ୍ରଦାନ ଅବସରରେ ରାମଜୀ ଗ୍ରୁପ୍ ଅଫ୍ ଇଣ୍ଡଷ୍ଟ୍ରିଜ୍ର ପ୍ରତିଷ୍ଠାତା ରାମଜୀ ରାଓଙ୍କର ଜନ୍ମବାର୍ଷିକୀ ମଧ୍ୟ ପାଳିତ ହୋଇଛି. ଗ୍ରାମୀଣ ବିକାଶ, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ପାଇଁ 7ଟି କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା ବ୍ୟକ୍ତିବିଶେଷଙ୍କୁ ଉପରାଷ୍ଟ୍ରପତି ସମ୍ଭର୍ଦ୍ଧନା ଜ୍ଞାପନ କରିଛନ୍ତି. ଉତ୍ତରାଞ୍ଚଳ ଜୋନାଲ ପରିଷଦର 32ତମ ବୈଠକ ଆଜି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ହରିୟାଣାର ଫରିଦାବାଦରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ 8ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ନେତୃବୃନ୍ଦ ଯୋଗଦେବେ। ପଞ୍ଜାବ, ହରିୟାଣା, ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ, ଦିଲ୍ଲୀ, ଜାମ୍ମୁ କାଶ୍ମୀର ଏବଂ ଲଦାଖର ଉପରାଜ୍ୟପାଳ ଓ ଚଣ୍ଡୀଗଡ଼ର ମୁଖ୍ୟ ପ୍ରଶାସକ ପ୍ରମୁଖ ଏଥିରେ ଅଂଶଗ୍ରହଣ କରିବେ। ସୂଚନା ଅନୁଯାୟୀ ଉତ୍ତରାଞ୍ଚଳ ଜୋନାଲ ପରିଷଦର ଏହି ବୈଠକରେ ସଦସ୍ୟ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ସମନ୍ୱୟ, ଜଳବଣ୍ଟନ ଏବଂ ବିକାଶ କାର୍ଯ୍ୟ ସମେତ ବିଭିନ୍ନ ଆଞ୍ଚଳିକ ତଥା ଜାତୀୟ ଗୁରୁତ୍ୱ ବହନ କରୁଥିବା ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି। ରାଜ୍ୟ ପୁନର୍ଗଠନ ଆଇନ 1956 ଅଧୀନରେ ସ୍ଥାପିତ ହୋଇଥିବା ଜୋନାଲ ପରିଷଦଗୁଡ଼ିକ ସଦସ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ ବିଭିନ୍ନ ଆହ୍ୱାନର ସମାଧାନ ଦିଗରେ ପରାମର୍ଶ ଦେଇଥାନ୍ତି। ଗତ 11 ବର୍ଷ ମଧ୍ୟରେ ବିଭିନ୍ନ ଜୋନାଲ ପରିଷଦର ମୋଟ 63ଟି ବୈଠକ ଅନୁଷ୍ଠିତ ହୋଇଛି। ଦେଶର ବିକାଶ ଏବଂ ସୁରକ୍ଷା ଦୃଷ୍ଟିକୋଣରୁ ଉତ୍ତରାଞ୍ଚଳ ଜୋନାଲ ପରିଷଦର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବିହାରର ମୁଖ୍ୟ ନିର୍ବାଚନ ଅଧିକାରୀ ବିନୋଦ ସିଂ ଗୁଞ୍ଜିୱାଲ ପାଟନାର ରାଜଭବନଠାରେ ରାଜ୍ୟପାଳ ଆରିଫ ମହମ୍ମଦ ଖାନ୍ଙ୍କୁ ନବନିର୍ବାଚିତ ସଦସ୍ୟଙ୍କର ତାଲିକା ପ୍ରଦାନ କରିଛନ୍ତି। ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବାର 2 ଦିନ ପରେ ଶ୍ରୀ ଗୁଞ୍ଜିଲାଲ ରାଜ୍ୟପାଳଙ୍କୁ ପ୍ରଦାନ କରିଥିବା ତାଲିକାରେ ନବନିର୍ବାଚିତ 243 ସଦସ୍ୟ ଅଛନ୍ତି। ସେଥିମଧ୍ୟରେ ଏନ୍ଡିଏର 202 ଜଣ, ମହାଗଠବନ୍ଧନ ମେଣ୍ଟର 34, ଏଆଇଏମ୍ଆଇଏମ୍, ଇଣ୍ଡିଆନ୍ ଇନ୍କ୍ଲୁସିଭ୍ ପାର୍ଟି ଏବଂ ବହୁଜନ ସମାଜ ପାର୍ଟିର ନିର୍ବାଚିତ ସଦସ୍ୟ ରହିଛନ୍ତି। ବିହାର ବିଧାନସଭା ଏବଂ 6ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ଉପନିର୍ବାଚନ ଶେଷ ହେବା ପରେ ନିର୍ବାଚନ ଆୟୋଗ ଆଦର୍ଶ ଆଚରଣ ସଂହିତାକୁ ପ୍ରତ୍ୟାହାର କରିଛନ୍ତି। ଆୟୋଗଙ୍କ ପକ୍ଷରୁ କେନ୍ଦ୍ର କ୍ୟାବିନେଟ୍ ସଚିବଙ୍କ ସହିତ ସମ୍ପୃକ୍ତ ରାଜ୍ୟର ମୁଖ୍ୟ ସଚିବଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ରାଜସ୍ଥାନ, ତେଲଙ୍ଗାନା, ଓଡ଼ିଶା, ପଞ୍ଜାବ, ଝାଡ଼ଖଣ୍ଡ ଏବଂ ମିଜୋରାମ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ କାଶ୍ମୀରର ମୋଟ 8ଟି ବିଧାନସଭା ଉପନିର୍ବାଚନ ପାଇଁ ଗତ 11 ତାରିଖରେ ମତଗ୍ରହଣ କରାଯାଇ 14 ତାରିଖରେ ଫଳାଫଳ ପ୍ରକାଶ ପାଇଛି। ଦିଲ୍ଲୀ ଲାଲକିଲ୍ଲା କାର୍ ବିସ୍ଫୋରଣ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ ଆଉ ଜଣଙ୍କୁ ଗିରଫ କରିଛି। କାଶ୍ମୀର ବାସିନ୍ଦା ଆମିର ରସିଦ୍କୁ ଦିଲ୍ଲୀରୁ ଗିରଫ କରାଯାଇଛି। ଏନ୍ଆଇଏ କହିଛି ବିସ୍ଫୋରଣରେ ଜଡ଼ିତ କାର୍ଟି ତାଙ୍କ ନାମରେ ପଞ୍ଜିକୃତ ଥିଲା। ବିସ୍ଫୋରଣକାରୀ ଉମର ନବୀଙ୍କ ସହ ରସିଦ୍ ଏହି ଘଟଣାରେ ଜଡ଼ିତ ଥିବା ଜଣାପଡ଼ୁଛି। ଏପରିକି ଉମର ନବୀଙ୍କ ନାମରେ ପଞ୍ଜିକୃତ ଥିବା ଅନ୍ୟ ଏକ ଗାଡ଼ିକୁ ମଧ୍ୟ ଏନ୍ଆଇଏ ଜବତ କରିଛି। ଏପର୍ଯ୍ୟନ୍ତ 63 ଜଣଙ୍କୁ ସାକ୍ଷୀ ଭାବେ ଜେରା କରାଯାଇଛି। ସେଥିରେ ବିସ୍ଫୋରଣରେ ଆହତ ବ୍ୟକ୍ତି ମଧ୍ୟ ଅଛନ୍ତି। ଦିଲ୍ଲୀ, ଜାମ୍ମୁ କାଶ୍ମୀର, ହରିୟାଣା, ଉତ୍ତରପ୍ରଦେଶ ପୁଲିସ୍ ବିଭାଗ ଏବଂ ବିଭିନ୍ନ ସହଯୋଗୀ ସୁରକ୍ଷା ସଂସ୍ଥା ସହ ସମନ୍ୱୟ ରକ୍ଷା କରି ଏନ୍ଆଇଏ ପକ୍ଷରୁ ତଦନ୍ତ କାର୍ଯ୍ୟ ଜାରି ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସଂଯୁକ୍ତ ଆରବ ଏମିରେଟ୍ସରେ ଆଜିଠାରୁ ଦୁବାଇ ଏୟାର୍ସ 2025 ଆରମ୍ଭ ହେଉଛି। ଭାରତ ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ପ୍ରତିରକ୍ଷା ଶକ୍ତି ପ୍ରଦର୍ଶନ କରିବ। ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ଏରୋବେଟିକ୍ ଦଳ ଏବଂ ଏଲ୍ସିଏ ତେଜସ୍ ଏହି ଶୋ'ରେ ଅଂଶଗ୍ରହଣ କରୁଛନ୍ତି। ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ସେଠ ଭାରତୀୟ ପ୍ରତିନିଧି ମଣ୍ଡଳୀର ନେତୃତ୍ୱ ନେବେ। ଶ୍ରୀ ସେଠ ଏହି ଗସ୍ତ ଅବସରରେ ତାଙ୍କର ୟୁଏଇ ପ୍ରତିପକ୍ଷଙ୍କ ସହିତ ଦ୍ୱିପାକ୍ଷିକ ବୈଠକରେ ଅଂଶଗ୍ରହଣ କରିବେ। ଭାରତରେ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା ଏବଂ ଉତ୍ପାଦନ କ୍ଷେତ୍ରରେ ସହଯୋଗ ବୃଦ୍ଧି ଲକ୍ଷ୍ୟ ନେଇ ବିଭିନ୍ନ ରାଷ୍ଟ୍ରର 50 କମ୍ପାନୀର ପ୍ରତିନିଧିମଣ୍ଡଳୀଙ୍କ ସହ ଶ୍ରୀ ସେଠ ଉଦ୍ୟୋଗ ଗୋଲଟେବୁଲ ସମ୍ମିଳନୀରେ ଅଧ୍ୟକ୍ଷତା କରିବାର କାର୍ଯ୍ୟସୂଚୀ ରହିଛି। ୟୁଏଇ, ଅଷ୍ଟ୍ରେଲିଆ, ଆମେରିକା, ବ୍ରାଜିଲ, ବ୍ରିଟେନ୍ ଏବଂ ଇଟାଲୀର କମ୍ପାନୀଗୁଡ଼ିକର ପ୍ରତିନିଧିମଣ୍ଡଳୀ ଏଥିରେ ଅଂଶଗ୍ରହଣ କରୁଛନ୍ତି। ଦୁବାଇ ଏୟାର ଶୋ ଏକ ଦ୍ୱିବାର୍ଷିକ କାର୍ଯ୍ୟକ୍ରମ ଏବଂ ଏଥିରେ ଅନ୍ତର୍ଜାତୀୟ ଏରୋସ୍ପେସ୍ କମ୍ପାନୀ ସମେତ 150 ଦେଶରୁ 1,000 ଅଧିକ ପ୍ରତିନିଧି ଏବଂ 1,40,000 ଅଧିକ ଏ କ୍ଷେତ୍ରର ବୃତ୍ତିଧାରୀ ସାମିଲ ହୋଇଥାନ୍ତି। ଦେଶରେ ପ୍ଲାଷ୍ଟିକ୍ ଶିଳ୍ପର ସ୍ଥାୟିତ୍ୱ ଏବଂ ପରିବେଶ ଅନୁକୂଳ ଉତ୍ପାଦ ଭାବରେ କାର୍ଯ୍ୟକାରୀ କରିବାକୁ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ଗୁରୁତ୍ୱ ଆରୋପ କରିଛନ୍ତି। ମୁମ୍ବାଇରେ ପ୍ଲେକ୍ସକେନ୍ସିଲ୍ର ରପ୍ତାନୀ ଉତ୍କର୍ଷ ପୁରସ୍କାର ପ୍ରଦାନ ଏବଂ ପ୍ଲାଟିନମ୍ ଜୁବୁଲି ସମାରୋହରେ ଯୋଗଦେଇ ଶ୍ରୀ ଗୋଏଲ କହିଛନ୍ତି, ବିଶ୍ୱ ଚାହିଦାକୁ ଦୃଷ୍ଟିରେ ରଖି ପ୍ଲାଷ୍ଟିକ୍ର 100% ପୁନଃ ବ୍ୟବହାର ଯୋଗ୍ୟ ଉତ୍ପାଦ ପ୍ରସ୍ତୁତ କରିବାକୁ ପଡ଼ିବ। ସ୍ଥାୟୀ ପ୍ଲାଷ୍ଟିକ୍ ଉତ୍ପାଦନ କ୍ଷେତ୍ରରେ ଭାରତ ବିଶ୍ୱର ଅଗ୍ରଣୀ ରାଷ୍ଟ୍ର ଭାବେ ପରିଗଣିତ ହେବାର କ୍ଷମତା ରଖିଛି। ପ୍ଲାଷ୍ଟିକ୍ ଶିଳ୍ପକୁ ଉନ୍ନତ ପ୍ରଯୁକ୍ତିବିଦ୍ୟା, ଅଭିନବ ସାମଗ୍ରୀ ଏବଂ ଦାୟିତ୍ୱପୂର୍ଣ୍ଣ ଉତ୍ପାଦ ପଦ୍ଧତିରେ ଗଢ଼ି ତୋଳିବାକୁ ମନ୍ତ୍ରୀ ଶ୍ରୀ ଗୋଏଲ ପରାମର୍ଶ ଦେଇଛନ୍ତି। ସବୁଜ ଏବଂ ନିରନ୍ତର ଭବିଷ୍ୟତ ପ୍ରତି ଭାରତର ପ୍ରତିବଦ୍ଧତାକୁ ଏହା ପ୍ରତିପାଦନ କରିପାରିବ ବୋଲି ଶ୍ରୀ ଗୋଏଲ ଆଶା ବ୍ୟକ୍ତ କରିଛନ୍ତି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30 ଦେଶବ୍ୟାପୀ ଡିଜିଟାଲ୍ ଜୀବନ ପ୍ରମାଣପତ୍ର ଅଭିଯାନ 4.0 ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ପେନ୍ସନ୍ ଏବଂ ପେନ୍ସନ୍ଭୋଗୀ କଲ୍ୟାଣ ବିଭାଗର ଯୁଗ୍ମ ସଚିବ ଧ୍ରୁବଜ୍ୟୋତି ସେନ୍ଗୁପ୍ତ, ଏସ୍ବିଆଇର ସିଜିଏମ୍ ଅମ୍ରିତି ସେନ୍ ମୋହନ ଏବଂ ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କ୍ର ସିଜିଏମ୍ ଗୁରୁଶରଣ ବଂଶଲ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01173711 2331 4481 2371 07106 ନମ୍ବରକୁ ଡାଏଲ କରିବାକୁ ପଡ଼ିବ। ଏହା ବ୍ୟତୀତ ଶ୍ରୋତାମାନେ 9289094044 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଲକ୍ସମବର୍ଗର ସ୍ତ୍ରୀସନ୍ଠାରେ ଅନୁଷ୍ଠିତ ଜିଟି ଓପନ୍ ଇଣ୍ଡୋର ବିଶ୍ୱ ସିରିଜ୍ ତୀରଚାଳନା ପ୍ରତିଯୋଗିତାରେ ଭାରତର କୁଶାଲ ଦଲାଲ ପୁରୁଷ କମ୍ପାଉଣ୍ଡ ବର୍ଗରେ ଟାଇଟଲ ହାସଲ କରିଛନ୍ତି। ଫାଇନାଲ ପ୍ରତିଯୋଗିତାରେ ଦଲାଲ ବିଶ୍ୱର 1 ମାନ୍ୟତାପ୍ରାପ୍ତ ଆମେରିକାର ଷ୍ଟିଫେନ୍ ହାନ୍ସେନ୍ଙ୍କୁ ପରାସ୍ତ କରି ଏହି ସଫଳତା ହାସଲ କରିଛନ୍ତି। 21 ବର୍ଗରୁ କମ୍ ପୁରୁଷ କମ୍ପାଉଣ୍ଡ ବର୍ଗରେ ଭାରତର ଗଣେଶ ମଣିରତ୍ନମ ଥିରୁମୁରୁ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଟି ଟ୍ୱେଣ୍ଟି ମହିଳା ଦୃଷ୍ଟିହୀନ ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଗତକାଲିର ମ୍ୟାଚ୍ରେ ଭାରତ ବିଜୟୀ ହୋଇଛି। କାଟୁନାୟକ ବିଓଆଇ ପଡ଼ିଆରେ ଗତକାଲି ଖେଳାଯାଇଥିବା ମ୍ୟାଚ୍ରେ ଭାରତ 8 ପାକିସ୍ତାନକୁ ପରାସ୍ତ କରିଛି। ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ସମସ୍ତ ୱିକେଟ୍ ହରାଇ 135 ରନ୍ ସଂଗ୍ରହ କରିଥିଲା। 136 ରନ୍ର ବିଜୟ ଲକ୍ଷ୍ୟକୁ ଭାରତ ମାତ୍ର 10 ଓଭରରେ 2 ୱିକେଟ୍ ବିନିମୟରେ ହାସଲ କରିପାରିଥିଲା। ଏହି ବିଜୟ ସହ ଭାରତ ସେମିଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହେବାର ଦୃଢ଼ ସ୍ଥିତିରେ ରହିଛି। ଫିଡେ ଚେସ୍ ବିଶ୍ୱକପ୍ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ଭାରତର ଅର୍ଜୁନ ଏରିଗାସି ଉନ୍ନୀତ ହୋଇଛନ୍ତି। ଭାରତର ଏକମାତ୍ର ଖେଳାଳି ଭାବି ସେ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ଭାରତର ଅନ୍ୟତମ ଖେଳାଳି ପି ହରିକ୍ରିଷ୍ଣା ଗତକାଲି ପ୍ରି କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ପରାସ୍ତ ହୋଇଛନ୍ତି। ଅର୍ଜୁନ ଏରିଗାସି ଦୁଇଥର ବିଶ୍ୱ ଫ୍ରିଡେ ପ୍ରତିଯୋଗିତା ବିଜୟୀ ଆମେରିକାନ୍ ଲେଭେଲ୍ ଆରିଆନ୍ଙ୍କୁ ପରାସ୍ତ କରି କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ଆଜି ଏରିଗାସି ଚୀନ୍ ପ୍ରତିପକ୍ଷ ୱି ଇଙ୍କୁ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ଭେଟିବେ। ଭାରତୀୟ ପାଣିପାଗ ବିଭାଗ ଦେଇଥିବା ସୂଚନା ଅନୁଯାୟୀ ଆଜି ତାମିଲନାଡୁ, ପୁଡୁଚେରୀ, କରେକାଲ, ଆନ୍ଧ୍ରପ୍ରଦେଶ, କେରଳ ଏବଂ ମାହେରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଆଗାମୀ 2-3 ଦିନ ମଧ୍ୟରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ। ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କଲେ ଉପରାଷ୍ଟ୍ରପତି। ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହେବ ଉତ୍ତରାଞ୍ଚଳ ଜୋନାଲ ପରିଷଦର 32ତମ ବୈଠକ। ବିହାର ବିଧାନସଭା ନବନିର୍ବାଚିତ ସଦସ୍ୟଙ୍କର ତାଲିକା ରାଜ୍ୟପାଳଙ୍କୁ ପ୍ରଦାନ କଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ସଂଯୁକ୍ତ ଆରବ ଏମିରେଟ୍ସରେ ଆଜିଠାରୁ ଆରମ୍ଭ ହେଉଛି ଦୁବାଇ ଏୟାର ଶୋ 2025 ଏବଂ ଜିଟି ଓପନ୍ ଇଣ୍ଡୋର ବିଶ୍ୱ ସିରିଜ୍ ତୀରଚାଳନା ପ୍ରତିଯୋଗିତାର ପୁରୁଷ କମ୍ପାଉଣ୍ଡ ବର୍ଗରେ ଭାରତର କୁଶାଲ ଦଲାଲଙ୍କ ସ୍ୱର୍ଣ୍ଣପଦକ ହାସଲ।